ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅନୁଗୁଳ ପାଲଘଡ଼ା ନିର୍ବାଚନ ମଣ୍ଡଳୀ ପାଇଁ 170 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଜ୍ୟପାଳ। ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତା ଜରିଆରେ ଶିକ୍ଷାଦାନ କରାଯିବ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କଲେ ସଂସ୍କୃତି ମନ୍ତ୍ରୀ। ସୁରୁଖୁରୁରେ ଚାଲିଛି ଧାନ କିଣା ପ୍ରକ୍ରିୟା, ଟୋକେନ୍ ସମୟସୀମା ଅତିକ୍ରାନ୍ତ କ୍ଷେତ୍ରରେ ଅବଧି 15 ଦିନ ବୃଦ୍ଧି ନିଷ୍ପତ୍ତି, ଏବଂ 74ତମ ରାଜ୍ୟ ପୁଲିସ୍ ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ 2026 କଟକଠାରେ ଆରମ୍ଭ। ରାଜ୍ୟ ସରକାର ଆସନ୍ତା ଏପ୍ରିଲ୍ ମାସରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ପାଠ୍ୟପୁସ୍ତକ ଲାଗୁ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ପବିତ୍ରନଗରଠାରେ ପ୍ରଜାବନ୍ଧୁ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ରମୋହନ ପ୍ରଧାନଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାକୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ 1 ନମ୍ବର ରାଜ୍ୟ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ। ରାଜ୍ୟର ପିଲାଙ୍କୁ ଚଳିତ ଶିକ୍ଷାବର୍ଷରୁ କୃତ୍ରିମ ବୁଦ୍ଧିମତା ଜରିଆରେ ଶିକ୍ଷାଦାନ କରାଯିବ।
ଓଡ଼ିଆ ପିଲାମାନଙ୍କୁ ଆତ୍ମସ୍ୱାଭିମାନୀ ହେବା ପାଇଁ ଆମର ରାଜ୍ୟ ସରକାର ନୂଆ ପାଠ୍ୟ ପୁସ୍ତକ ଲାଗୁ କରିଛନ୍ତି। ସେ ପାଠ୍ୟ ପୁସ୍ତକର ଲାଭାର୍ଥୀ ଓଡ଼ିଶାରେ ପାଖାପାଖି 40 ଲକ୍ଷ ପିଲା ହେବେ, ଆମ ଅଞ୍ଚଳ ବି ହେବ। ଏ 40 ଲକ୍ଷ ପିଲାମାନଙ୍କୁ ପାଠ ପଢ଼େଇବେ 167,000 ଶିକ୍ଷକ। ଓଡ଼ିଶାର ପିଲାମାନଙ୍କୁ AI ମାଧ୍ୟମରେ ପଢ଼େଇବାର ଯୋଜନା ଆରମ୍ଭ କରାଯିବ, ଏହି ଶିକ୍ଷା ବର୍ଷରୁ ତାକୁ ଆରମ୍ଭ କରାଯିବ।
ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସ୍ୱର୍ଗତ ପ୍ରଧାନଙ୍କ ଏକ ପ୍ରତିମୂର୍ତ୍ତି ଏବଂ ସ୍କୃତିପୀଠର ଉନ୍ମୋଚନ କରି କହିଛନ୍ତି, ଏହି ପ୍ରତିମୂର୍ତ୍ତି ଏବଂ ସ୍କୃତିପୀଠ ଆଗାମୀ ପିଢ଼ି ପାଇଁ ତ୍ୟାଗ ଓ ସେବାର ଜ୍ୱଳନ୍ତ ନିଦର୍ଶନ ହୋଇ ରହିବ। ଏହାସହ ରାଜ୍ୟପାଳ ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଉନ୍ନତିକରଣ ପାଇଁ 170 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖମାରଠାରେ ପ୍ରାୟ 11 କୋଟି ଟଙ୍କାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବନ ଏବଂ ପବିତ୍ରନଗର ବିରୁଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ଏ ସମସ୍ତ ବିକାଶମୂଳକ କାର୍ଯ୍ୟ ପବିତ୍ରମୋହନଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି, ଯାହା ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପରେ ଶ୍ରୀ ପ୍ରଧାନ କଣିହାଁସ୍ଥିତ ପିଏମ୍ ଶ୍ରୀ ପବିତ୍ରମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗ ଦେଇଥିଲେ। ଆସନ୍ତା ବର୍ଷରୁ କଣିହାରେ ନୂତନ ଯୁକ୍ତ 2 ବିଜ୍ଞାନ କଲେଜ ପ୍ରତିଷ୍ଠା ସହ ଛାତ୍ରୀନିବାସ ନିର୍ମାଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାଷା ବଞ୍ଚିଲେ ସଂସ୍କୃତି ଏବଂ ସଭ୍ୟତା ଉଜ୍ଜୀବିତ ହୋଇ ରହିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱରଠାରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଶ୍ରୀ ସୁରଜ କହିଛନ୍ତି, ମାତୃଭାଷା ବୋଧଗମ୍ୟ ସୃଜନଶୀଳତାରେ ପୂର୍ଣ୍ଣ, ଭାଷାର ସୁରକ୍ଷା ପାଇଁ ସମଗ୍ର ଓଡ଼ିଆ ଜାତିକୁ ପ୍ରୟାସ କରିବା ଜରୁରୀ। ଭାଷା ଆଧାରରେ ଗଠନ ହୋଇଥିବା ରାଜ୍ୟ ମଧ୍ୟରୁ ଓଡ଼ିଶା ପ୍ରଥମ। ରାଜ୍ୟର ଗୌରବଶାଳୀ ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିକୁ ବଞ୍ଚାଇବାର ଦାୟିତ୍ୱ ଉତ୍ତର ପିଢ଼ିଙ୍କ ଉପରେ ନ୍ୟସ୍ତ। ତେବେ ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର କରାଗଲେ ଭାଷା ସୁରକ୍ଷିତ ରହିବା ସହ 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ସମ୍ଭବ ହୋଇପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ ସମସ୍ତ ସରକାରୀ ଅଧିକାରୀଙ୍କୁ ଓଡ଼ିଆ ଭାଷାରେ କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦେଇଛନ୍ତି।
ଗୋଟିଏ ଭାଷା ଜନଜୀବନରେ ବ୍ୟବହାର ନ ହୁଏ ତେବେ ସେ ଭାଷା ବଞ୍ଚିକି ରହିବା କଷ୍ଟକର। ଆମେ ଭିଜନ 2036 ପ୍ରସ୍ତୁତ କରୁଛନ୍ତି ନା, ଆମ ରାଜ୍ୟକୁ 100 ବର୍ଷ ପୂରଣ ହେଉଛି ଆମ ରାଜ୍ୟ ଗଠନରେ, ଏବଂ ଭାଷା ଆଧାରରେ ଗଠନ ହେବା ଭାରତ ବର୍ଷର ପ୍ରଥମ ରାଜ୍ୟ ଥିଲା ଓଡ଼ିଶା। ଯଦି ଭାଷାଟା ସେ ସମୟରେ ବଞ୍ଚିକି ନଥାନ୍ତା, ଆମେ ଆଜିର ଦିନରେ ଭୂମି ପାଇନଥାନ୍ତେ କି ନିଜକୁ ଗର୍ବରେ ଓଡ଼ିଆ ବୋଲି କହିନଥାନ୍ତେ।
ଆୟକର ଆଇନ 2025 ଅନ୍ତର୍ଗତ ପ୍ରସ୍ତାବିତ ନିୟମାବଳୀ ଏବଂ ଏ ସଂକ୍ରାନ୍ତ ଫର୍ମଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କଠାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ମତାମତ ଆହ୍ୱାନ କରିଛି। ପ୍ରସ୍ତାବିତ ନିୟମାବଳୀ ଏବଂ ଫର୍ମଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ଆୟକର ବିଭାଗର ୱେବ୍ସାଇଟ୍ incometaxindia.gov.in ଉପଲବ୍ଧ ରହିଛି। ମତାମତ ଉପରେ ବିଚାର ବିମର୍ଶ ପରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ସଂଶୋଧିତ ନିୟମାବଳୀ ପ୍ରକାଶ ପାଇବ। ଗତବର୍ଷ ଅଗଷ୍ଟ ମାସରେ ଆୟକର ଆଇନ 2025 ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଆସନ୍ତା ଏପ୍ରିଲ୍ ମାସ 1ରୁ ଏହି ଆଇନ କାର୍ଯ୍ୟକାରୀ ହେବ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଆଜି ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ତାଙ୍କ ଆଦର୍ଶ ଏବଂ ଚିନ୍ତାଧାରା ରାଜ୍ୟକୁ ଏକ ସମୃଦ୍ଧ ସଚେତନ ସମାଜ ଗଢ଼ିବା ଦିଗରେ ନିରନ୍ତର ପଥ ପ୍ରଦର୍ଶନ କରୁଥିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସାହିତ୍ୟ ସମାଜ ସଂସ୍କାରରେ କୁନ୍ତଳା କୁମାରୀ ସାବତଙ୍କ ଅବଦାନ ଅତୁଳନୀୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମିଲରଙ୍କ ପାଖରେ ସ୍ଥାନ ଅଭାବ କାରଣରୁ କେତେକ ଅଞ୍ଚଳରେ ଧାନ କିଣା ପ୍ରକ୍ରିୟା ସାମାନ୍ୟ ଧିମେଇ ଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଧାନକୁ ମିଲ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ସେ କହିଛନ୍ତି। ଟୋକେନ୍ ସମୟସୀମା ଅତିକ୍ରାନ୍ତ ହେଉଥିବା କ୍ଷେତ୍ରରେ 15 ଦିନ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଅନାବାଦି ଗୋଚର ଆଦି ଜମିରେ ଚାଷ ହେବା ସହ ଭଲ ଫସଲ ହୋଇଛି ବୋଲି ସେ କହିଛନ୍ତି। ତେବେ ଆନ୍ଦୋଳନରେ ସମ୍ପୃକ୍ତ ଲୋକମାନେ ଚାଷୀ ନୁହନ୍ତି ବୋଲି ସେ ସ୍ୱଷ୍ଟ କରିଛନ୍ତି। ସରକାରଙ୍କୁ ବଦନାମ କରିବା ପାଇଁ ଏଭଳି ଆନ୍ଦୋଳନ କରାଯାଉଥିବା ସେ କହିଛନ୍ତି। ତେବେ ଗତବର୍ଷ 500 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ ବିକ୍ରି କରିଥିବା ବଡ଼ ଚାଷୀ ନିର୍ଦ୍ଧାରିତ ପରିମାଣ ନିଷ୍ପତ୍ତି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଆସନ୍ତା ବର୍ଷ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। କଟକ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଆଜିଠାରୁ 74ତମ ରାଜ୍ୟ ପୁଲିସ୍ର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ 2026 ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରାଇମ୍ବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ଯୋଗଦେଇ ଏଭଳି ପ୍ରତିଯୋଗିତା ଓଡ଼ିଶା ପୁଲିସ୍ର ଶୃଙ୍ଖଳା ସଂଯମତା ଏବଂ ସହନଶୀଳତାର ପ୍ରତୀକ ବୋଲି କହିଛନ୍ତି। ପୁଲିସ୍ କର୍ମଚାରୀଙ୍କର ଶାରୀରିକ ଏବଂ ମାନସିକ ଦକ୍ଷତାକୁ ପ୍ରତିପାଦନ କରିବାରେ ଏଭଳି ପ୍ରତିଯୋଗିତା ଏକ ମଞ୍ଚ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁଲିସ୍ କ୍ରୀଡ଼ା ପ୍ରତିଯୋଗିତାରେ ରାଜ୍ୟର ପୁଲିସ୍ କର୍ମଚାରୀ ଉତ୍କର୍ଷ ପ୍ରତିପାଦନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରତିଯୋଗିତାରେ 36ଟି ପୁଲିସ୍ ଦଳର 502 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ ବର୍ଗରେ 427 ଜଣ ପୁରୁଷ ଏବଂ 75 ଜଣ ମହିଳା ପ୍ରତିଯୋଗୀ ଏଥିରେ ଅନ୍ତର୍ଭୁକ୍ତ। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ନିକଟ କାଇଥଖୋଲାଠାରେ ଶିଳ୍ପପ୍ରାକ୍ ପ୍ରତିଷ୍ଠା ନେଇ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି। 6ଟି ମୌଜାରୁ ପ୍ରଥମ ପର୍ଯ୍ୟାୟରେ 1135 ଏକର ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 1120 ଏକର ଜମି ଅଧିଗ୍ରହଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଏଥିପାଇଁ ଜମି ମାଲିକଙ୍କୁ ନୋଟିସ୍ ପ୍ରଦାନ କରାଯିବ ବୋଲି ଜିଲ୍ଲା ଭୂମି ଅର୍ଜନ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତା ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜମି ଅଧିଗ୍ରହଣ ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ ହୋଇ ମାସ ଶେଷ ସୁଦ୍ଧା ଜମି ମାଲିକଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ବିଭିନ୍ନ ଜଳାଶୟ ଏବଂ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ସିରିକି ଡ୍ୟାମ୍ରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଫୁଲବାଣୀ ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ ସହଯୋଗରେ ଅନୁଷ୍ଠିତ ଏହି ଗଣନା କାର୍ଯ୍ୟରେ ବିଭିନ୍ନ ଜୈବ ବିବିଧତା ସମିତିର ସଦସ୍ୟ ଅଂଶଗ୍ରହଣ କରିଥିଲେ। 19 ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଥିବା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। 10 ଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ କଲେଜର ଅଧ୍ୟକ୍ଷ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଯୋଗଦେଇ ନାରୀ ସଶକ୍ତିକରଣ ଦିଗରେ ଆତ୍ମରକ୍ଷା କୌଶଳର ଭୂମିକା ଉପରେ ଆଲୋକପାତ କରିଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକରେ 5 ଦିନ ଧରି ଚାଲିଥିବା ତୁଷାର ମହୋତ୍ସବ ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ସ୍ଥାନୀୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ଓ ପ୍ରସାର ଦିଗରେ ଏଭଳି ମହୋତ୍ସବ ଉପଯୋଗୀ ସାବ୍ୟସ୍ତ ହେଉଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କଟକ ସତ୍ୟବ୍ରତ ଷ୍ଟାଡିୟମରେ ଚାଲିଥିବା 51ତମ ରାଜ୍ୟ ଅବକାରୀ କ୍ରୀଡ଼ା ସମାରୋହ ଆଜି ଅପରାହ୍ନରେ ଉଦ୍ଯାପିତ ହେବ। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ଆୟୁକ୍ତ ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ମହିଳା 20 ବର୍ଷରୁ କମ୍ ଜାତୀୟ ଫୁଟବଲ ଦଳର ସହାୟକ କୋଚ୍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ ପ୍ରମୁଖ ଯୋଗଦେବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ଉତ୍ସବରେ ରାଜ୍ୟର ସମସ୍ତ 33ଟି ଅବକାରୀ ଜିଲ୍ଲାର କର୍ମଚାରୀ ଏବଂ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଅନୁଗୁଳ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ପାଇଁ 170 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଜ୍ୟପାଳ। ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତା ଜରିଆରେ ଶିକ୍ଷାଦାନ କରାଯିବ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କଲେ ସଂସ୍କୃତି ମନ୍ତ୍ରୀ। ସୁରୁଖୁରୁରେ ଚାଲିଛି ଧାନ କିଣା ପ୍ରକ୍ରିୟା, ଟୋକେନ୍ ସମୟସୀମା ଅତିକ୍ରାନ୍ତ କ୍ଷେତ୍ରରେ ଅବଧି 15 ଦିନ ବୃଦ୍ଧି ନିଷ୍ପତ୍ତି ଏବଂ 74ତମ ରାଜ୍ୟ ପୁଲିସ୍ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 କଟକଠାରେ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।